ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଓଡ଼ିଶାର 112 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି। ଭାରତର ନିର୍ବାଚନ କମିଶନ ଓଡ଼ିଶା ପାଇଁ ନିଯୁକ୍ତି ଦେଲେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଓ ଅଙ୍ଗନବାଡ଼ିରେ ଆଜିଠାରୁ ସକାଳୁଆ ପାଠପଢ଼ା ଆରମ୍ଭ ଏବଂ ଶିଶୁଙ୍କର ମାନସିକ ଏବଂ ସ୍ନାୟୁଗତ ସମସ୍ୟା ଅଟିଜିମ୍କୁ ନେଇ ଆଜି ପାଳିତ ହେଉଛି ବିଶ୍ୱ ଅଟିଜିମ୍ ଦିବସ। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ନିର୍ବାଚନ କମିଟି ଆଜି ଓଡ଼ିଶା ପାଇଁ 112 ଜଣ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳ ପକ୍ଷରୁ ଘୋଷଣା କରାଯାଇଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ପୁରୀ ବିଧାନସଭା ଆସନରୁ ଜୟନ୍ତ କୁମାର ଷଡ଼ଙ୍ଗୀ, ଚିଲିକାରୁ ପୃଥ୍ୱୀରାଜ ହରିଚନ୍ଦନ, କେନ୍ଦୁଝରରୁ ମୋହନ ମାଝି, ସୁନ୍ଦରଗଡ଼ରୁ କୁସୁମ ଟିଟେ, ଗୋପାଳପୁରରୁ ବିଭୂତିଭୂଷଣ ଜେନା, ଦିଗପହଣ୍ଡିରୁ ସିଦ୍ଧାନ୍ତ ମହାପାତ୍ର, ପାରଳାଖେମୁଣ୍ଡିରୁ କେ ନାରାୟଣ ରାୟଙ୍କୁ ପ୍ରାର୍ଥୀ କରାଯାଇଛି। ସେହିଭଳି ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲି ଆସନରୁ ପ୍ରାର୍ଥୀ ହୋଇଥିବାବେଳେ ଦଳର ବରିଷ୍ଠ ନେତା କନକବର୍ଦ୍ଧନ ସିଂହଦେଓଙ୍କୁ ପାଟଣାଗଡ଼ରୁ ପ୍ରାର୍ଥୀ କରାଯାଇଛି। ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ଦଳ ବ୍ରଜରାଜନଗର ଆସନରୁ ପ୍ରାର୍ଥୀ କରିଛି। ଅନ୍ୟପକ୍ଷରେ ଯାଜପୁର ଜିଲ୍ଲା କୋରେଇରୁ ଆକାଶ ଦାସ ନାୟକ, ରାଜଗାଙ୍ଗପୁରରୁ ନରସିଂହ ମିଞ୍ଜ, କୁଚିଣ୍ଡାରୁ ରବିନାରାୟଣ ନାୟକ, ବାରିପଦାରୁ ପ୍ରକାଶ ସୋରେନ, ବାଲେଶ୍ୱରରୁ ମାନସ ଦତ୍ତ ଏବଂ ବିଧାୟକ ସୂର୍ଯ୍ୟବଂଶୀ ସୁରଞ୍ଜଙ୍କୁ ପୁଣିଥରେ ଧାମନଗର ବିଧାନସଭା ଆସନରୁ ଦଳ ପ୍ରାର୍ଥୀ କରିଛି। ଭୁବନେଶ୍ୱର ଜୟଦେବ ଆସନରୁ ଅରବିନ୍ଦ ଢାଲି, ଏକାମ୍ରରୁ ବାବୁ ସିଂ ଏବଂ ପ୍ରିୟଦର୍ଶୀ ମିଶ୍ରଙ୍କୁ ଭୁବନେଶ୍ୱର ଉତ୍ତର ଆସନରୁ ବିଜେପି ପ୍ରାର୍ଥୀ କରିଥିବାବେଳେ ଭୁବନେଶ୍ୱର ମଧ୍ୟ ଆସନରୁ ଜଗନ୍ନାଥ ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି। ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ହିଞ୍ଜିଳି ଆସନରୁ ଶିଶିର ମିଶ୍ରଙ୍କୁ ଦଳ ପ୍ରାର୍ଥୀ କରିଛି। ଅନ୍ୟମାନଙ୍କ ମଧ୍ୟରେ ବଡ଼ଚଣାରୁ ଅମର ନାୟକ, ତାଳଚେରରୁ କାଳନ୍ଦୀ ସାମଲ, ଲୁଇସିଙ୍ଗାରୁ ମୁକେଶ ମହାଲିଙ୍ଗ, ବଲାଙ୍ଗୀରରୁ ଗୋପାଳଜୀ ପାଣିଗ୍ରାହୀ, ଉମରକୋଟରୁ ନିତ୍ୟାନନ୍ଦ ଗଣ୍ଡ, ବୌଦ୍ଧରୁ ସରୋଜ ପ୍ରଧାନ, ଚୌଦ୍ୱାର କଟକରୁ ନୟନ କିଶୋର ମହାନ୍ତି, କଟକ ସଦରରୁ ପ୍ରକାଶ ଚନ୍ଦ୍ର ସେଠୀ, ପାଟକୁରାରୁ ତେଜେଶ୍ୱର ପରିଡ଼ା, ତିର୍ତ୍ତୋଲରୁ ରାଜକିଶୋର ବେହେରା, ନୟାଗଡ଼ରୁ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଏବଂ ମାଲକାନଗିରି ଆସନରୁ ନରସିଂହ ମାଡ଼କାମି ପ୍ରାର୍ଥୀ ହୋଇଛନ୍ତି। ଭାରତର ନିର୍ବାଚନ କମିଶନ ଆଜି ଓଡ଼ିଶା ସମେତ 6 ରାଜ୍ୟ ପାଇଁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ଏହି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକମାନେ ଓଡ଼ିଶା, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶରେ ନିରାପତ୍ତାରକ୍ଷୀ ମୁତୟନ ଓ ଭୋଟିଂ ମେସିନ୍ ପହଞ୍ଚାଇବା ଭଳି କାର୍ଯ୍ୟର ତଦାରଖ କରିବେ। ସେମାନେ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟଠାରେ ରହିବେ ଓ ଆବଶ୍ୟକସ୍ଥଳେ ଉତ୍ତେଜନାପ୍ରବଣ ଅଞ୍ଚଳଗୁଡ଼ିକୁ ଯାଇ ଆଞ୍ଚଳିକ ମୁଖ୍ୟ ଓ ନୋଡାଲ ଅଫିସରମାନଙ୍କଠାରୁ ତଥ୍ୟ ସଂଗ୍ରହ କରିବେ। ଏମାନେ ସୀମାନ୍ତ ଇଲାକା ଉପରେ ଅଧିକ ଧ୍ୟାନ ଦେବେ। ଏଥିସହିତ ନିର୍ବାଚନ କମିଶନ ମଧ୍ୟ ଓଡ଼ିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଉତ୍ତରପ୍ରଦେଶରେ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକମାନଙ୍କୁ ମୁତୟନ କରିଛନ୍ତି। 2024 ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ସମ୍ବଲପୁର ଜିଲ୍ଲାରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ପ୍ରସ୍ତୁତି ଆରମ୍ଭ ହୋଇଛି। ସେହିପରି ନିର୍ବାଚନକୁ ସୁରୁଖୁରୁରେ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଜିଲ୍ଲାରେ ଥିବା 4 ନିର୍ବାଚନ ମଣ୍ଡଳୀରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କୁ ମଧ୍ୟ ତାଲିମ ପ୍ରଦାନ କରାଯାଉଛି। ନିର୍ବାଚନ ପ୍ରସ୍ତୁତି ନେଇ ଜିଲ୍ଲା ରିଟର୍ଣ୍ଣିଂ ଅଫିସର ତଥା ଜିଲ୍ଲାପାଳ ଅଗ୍ରୱାଲ ଅକ୍ଷୟ ସୁନୀଲ କହିଛନ୍ତି,
କୁଚିଣ୍ଡା କନ୍ଷ୍ଟିଚୁଏନ୍ସି ପାଇଁ ସବ୍ କଲେକ୍ଟର କୁଚିଣ୍ଡା, ରିଟର୍ଣ୍ଣିଂ ଅଫିସର ଅଛନ୍ତି। ରେଙ୍ଗାଲି କନ୍ଷ୍ଟିଚୁଏନ୍ସି ପାଇଁ ଏଡିଏମ୍ ରେଭେନ୍ୟୁ ସମ୍ବଲପୁର ରିଟର୍ଣ୍ଣିଂ ଅଫିସର ଅଛନ୍ତି। ସମ୍ବଲପୁର କନ୍ଷ୍ଟିଚୁଏନ୍ସି ପାଇଁ ସବ୍ କଲେକ୍ଟର ସଦର ରିଟର୍ଣ୍ଣିଂ ଅଫିସର ଅଛନ୍ତି। ଆଉ ରେଡ଼ାକୋଲ ପାଇଁ ସବ୍ କଲେକ୍ଟର ରେଡ଼ାକୋଲ ରିଟର୍ଣ୍ଣିଂ ଅଫିସର ଅଛନ୍ତି। ଏଛଡ଼ା ଆମ ଜିଲ୍ଲାରେ 4 ଡିସ୍ପର୍ସାଲ କମ୍ ରିସିଭିଂ ସେଣ୍ଟର ଆଣ୍ଡ କାଉଣ୍ଟିଂ ସେଣ୍ଟର କରାଯାଇଛି। ଆମ ଜିଲ୍ଲାରେ ଇଲେକ୍ସନ ଏକ୍ସପେଣ୍ଡିଚର ମନିଟରିଂ ପାଇଁ ମଧ୍ୟ ଆରେଞ୍ଜମେଣ୍ଟ ହୋଇଛି। ସୋ ଗୋଟେ ମନିଟରିଂ ୟୁନିଟ୍ ଅଛି, ୱିଚ୍ ଇଜ୍ ୱାର୍କିଂ ଇନ୍ କ୍ଲୋଜ୍ ଅବଜରଭେସନ୍ ଫର୍ ଇଲେକ୍ସନ ଏକ୍ସପେଣ୍ଡିଚର ଅଫ୍ ଦି କ୍ୟାଣ୍ଡିଡେଟ୍। ସବୁ ସେଣ୍ଟ୍ରାଲ ଏନ୍ଫୋର୍ସମେଣ୍ଟ ଏଜେନ୍ସିଜ୍ ଲାଇକ୍ ଇନକମ୍ ଟ୍ୟାକ୍ସ, GST, ଷ୍ଟେଟ୍ ଏନ୍ଫୋର୍ସମେଣ୍ଟ ଏଜେନ୍ସିଜ୍ ଲାଇକ୍ ପୁଲିସ, ଏକ୍ସାଇଜ, ଫରେଷ୍ଟ, ଏଭ୍ରିବଡି ହାଭ୍ ବିନ୍ ଆସ୍କ ଟୁ କିପ୍ ଅ କ୍ଲୋଜ୍ ୱାଚ୍ ଟୁ ଏନ୍ସ୍ୟୋର୍ ଇଣ୍ଡ୍ୟୁସ୍ମେଣ୍ଟ ଫ୍ରି ଇଲେକ୍ସନ୍। ମାନେ ଯେମିତି ହେଲେ ବି କ୍ୟାଶ, ଲିକର, ଡ୍ରଗ୍ସ, ଫ୍ରିବିଜ୍, ଅଦର ଆଇଟମ୍ସ, ପ୍ରିସିୟସ୍ ମେଟାଲ୍ସ ଏସବୁ ୟୁଜ୍ ହେବ ନାହିଁ ଇଲେକ୍ସନ୍ ସମୟରେ। ସେଟା ensure କରିବା ପାଇଁ all the central agencies have been already informed and we have conducted meetings with them।
ସେହିପରି ଆମ ସମ୍ବଲପୁର ସମ୍ବାଦଦାତା ଗୁଣମଳୀ ବିଶ୍ୱାଳ କହିଛନ୍ତି,
ସମ୍ବଲପୁର ଜିଲ୍ଲାରେ ଷଷ୍ଠ ପର୍ଯ୍ୟାୟରେ ମଇ 25 ତାରିଖରେ ସାଧାରଣ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଏନେଇ ଏପ୍ରିଲ 29 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ମଇ 6 ତାରିଖରେ ନାମାଙ୍କନ ଦାଖଲ ଆରମ୍ଭ ହେବ। ସମ୍ବଲପୁର ଜିଲ୍ଲାରେ ସମ୍ବଲପୁର, ରାଢ଼ାଖୋଲ, କୁଚିଣ୍ଡା ଓ ରେଙ୍ଗାଲିକୁ ନେଇ 4ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି। ସମ୍ବଲପୁର ଜିଲ୍ଲାର 4ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ 8,13,420 ଜଣ ଭୋଟର ରହିଥିବାବେଳେ ତନ୍ମଧ୍ୟରୁ 4,03,883 ଜଣ ପୁରୁଷ, 4,09,548 ଜଣ ମହିଳା ଓ 79 ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି। ଏଥିମଧ୍ୟରୁ 18,58 ଜଣ ଯୁବ ଭୋଟର ରହିଥିବାବେଳେ 14,754 ଜଣ 80 ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଭୋଟର ରହିଛନ୍ତି। ସେହିପରି 16,472 ଜଣ ଦିବ୍ୟାଙ୍ଗ ଭୋଟର ରହିଥିବା ସୂଚନା ମିଳିଛି। ଭୋଟ୍ ଗ୍ରହଣ ପାଇଁ ଜିଲ୍ଲାରେ 948 ପୋଲିଂ ବୁଥ୍ କରାଯାଇଛି। ଏଥିମଧ୍ୟରୁ 122 ସଖୀ ବୁଥ୍ ରହିଥିବାବେଳେ ମହିଳା ଅଧିକାରୀ ତଥା କର୍ମଚାରୀ ଏହାକୁ ପରିଚାଳନା କରିବେ। ସେହିପରି ଜିଲ୍ଲାରେ 198 ଆଦର୍ଶ ବୁଥ୍ କରାଯାଇଥିବା ସୂଚନା ଦିଆଯାଇଛି। ନିର୍ବାଚନକୁ କିପରି ଅବାଧ ଓ ନିରପେକ୍ଷ ଭାବେ କରାଯିବ ସେ ନେଇ ଜିଲ୍ଲାପାଳ ଜିଲ୍ଲାର ଅଧିକାରୀମାନଙ୍କୁ ନେଇ ସମୀକ୍ଷା କରିଛନ୍ତି।
2024-25 ଶିକ୍ଷାବର୍ଷ ପାଇଁ ଛାତ୍ରଛାତ୍ରୀମାନଙ୍କ ବୟସ ଅନୁସାରେ ସେମାନଙ୍କୁ ସଠିକ୍ ଶ୍ରେଣୀରେ ନାମ ଲେଖାଇବା ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ଓଡ଼ିଶା ସ୍କୁଲ୍ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେବା ପକ୍ଷରୁ ସ୍କୁଲ୍ର ପ୍ରଧାନ ଶିକ୍ଷକମାନଙ୍କୁ ଏହି ବାବଦରେ ନିର୍ଦ୍ଦେଶ ଦିଆଯାଇଛି। ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ସମ୍ମିଟିଭ୍ ଆସେସ୍ମେଣ୍ଟ 2 ପରୀକ୍ଷାଫଳ ସମ୍ପର୍କରେ ସ୍କୁଲ୍ କର୍ତ୍ତୃପକ୍ଷମାନେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଆଜି ଅବଗତ କରାଉଛନ୍ତି। ଶିକ୍ଷାବର୍ଷ ଆଜିଠାରୁ ଆରମ୍ଭ ହେବା ପରେ ପିଲାମାନଙ୍କୁ ମାଗଣା ପାଠ୍ୟପୁସ୍ତକ ବଣ୍ଟନ କରାଯିବ ବୋଲି ଜିଲ୍ଲାସ୍ତରର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଓସେବା ପ୍ରକଳ୍ପ ନିର୍ଦ୍ଦେଶକ ଅନୁପ ଶାହା ଚିଠି ଲେଖିଛନ୍ତି। ଚଳିତ ଶିକ୍ଷାବର୍ଷ 2024-25 ଆଜିଠାରୁ ଆରମ୍ଭ ହୋଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସକାଳୁଆ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ସରକାରୀ ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟଗୁଡ଼ିକରେ ସକାଳ 7ଟାରୁ ପୂର୍ବାହ୍ନ 11:30 ପର୍ଯ୍ୟନ୍ତ ପାଠପଢ଼ା ହୋଇଛି। ସେହିପରି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଆଜିଠାରୁ ସକାଳୁଆ ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲାର ଇଷ୍ଟଦେବୀ ମା' ତାରାତାରିଣୀଙ୍କର ପୀଠରେ ଆଜି ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଛି। ମଧ୍ୟରାତ୍ରି ପ୍ରାୟ 1:30 ମନ୍ଦିର ଦ୍ୱାର ଫିଟାଯାଇ ପରମ୍ପରା ଅନୁଯାୟୀ ମଙ୍ଗଳ ଆଳତୀ, ଅବକାଶ, ମାଜଣା, ସିଙ୍ଗାର, ଅଭିଷେକ, ନୀତିକାନ୍ତି ସରିବା ପରେ ମା' ତାରାତାରିଣୀ ଦୁଇ ଭଉଣୀଙ୍କୁ ମା' ଲକ୍ଷ୍ମୀ ବେଶରେ ସଜିତ କରାଯାଇଥିଲା। ସକାଳ 4:30 ସାହାଣ ମେଳା ହେବା ପରେ ମା' ତାରାତାରିଣୀ ମା' ଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବାରୁ ପୁଲିସ୍ ପକ୍ଷରୁ 11 ପ୍ଲାଟୁନ୍ ପୁଲିସ୍ ଫୋର୍ସ ସହିତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିଙ୍କର ଆଜି ପୁରୀ ସ୍ୱର୍ଗଦ୍ୱାରରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗତକାଲି ରାତିରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଥିଲା। ଭଜନ ମାଧ୍ୟମରେ ଜଗନ୍ନାଥ ସଂସ୍କୃତିକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଶାନ୍ତିଲତାଙ୍କ ଉଦ୍ୟମ ଥିଲା ପ୍ରଶଂସନୀୟ। ପଦ୍ମଶ୍ରୀ ମାଗୁଣୀଚରଣ କୁଅରଙ୍କର ସ୍ୱାସ୍ଥ୍ୟାବସ୍ଥାର ଉତ୍ତମ ଚିକିତ୍ସା ଲାଗି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ୱରର ଏକ ଘରୋଇ ହସ୍କିଟାଲକୁ ସ୍ଥାନାନ୍ତର କରାଯାଇଛି। କାଠିକଣ୍ଡେଇର ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣୀଚରଣ କୁଅରଙ୍କୁ ଆଜି ସକାଳେ ସ୍ୱାସ୍ଥ୍ୟରେ ଅବନତି ଘଟିବା ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କଣ୍ଢେଇ ନୃତ୍ୟକୁ ବିଶ୍ୱ ଦରବାରରେ ପରିଚିତ କରିଥିବାରୁ ତାଙ୍କୁ ଭାରତ ସରକାର ଗତବର୍ଷ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ଆଜି ବିଶ୍ୱ ଅଟିଜିମ୍ ଦିବସ। ଅଟିଜିମ୍ ରୋଗ ମସ୍ତିଷ୍କର କାର୍ଯ୍ୟପ୍ରଣାଳୀକୁ ପ୍ରଭାବିତ କରିଥାଏ। ମସ୍ତିଷ୍କର ବିକାଶ ସମ୍ବନ୍ଧୀୟ ରୋଗ ସାଧାରଣ ଭାବେ ଶୈଶବ ଅବସ୍ଥାରୁ ଆରମ୍ଭ ହୋଇଥାଏ। ଏହି ରୋଗର ଶିକାର ହୋଇଥିବା ଶିଶୁ ଏବଂ ବୟସ୍କ ଲୋକମାନେ ଦେଖିବା, ଶୁଣିବା ଏବଂ ଅନୁଭବ କରିବାର ଲକ୍ଷଣରେ ବିଚ୍ୟୁତି ଦେଖାଦେଇଥାଏ। ଅଟିଜିମ୍ ରୋଗରେ ଆକ୍ରାନ୍ତ ଶିଶୁଙ୍କ ଭାଷାର ପରିପ୍ରକାଶ ଏବଂ ଶ୍ରବଣ ଶକ୍ତି ବହୁମାତ୍ରାରେ ହ୍ରାସ ଘଟିଥାଏ। ଅଟିଜିମ୍ ଏକ ସ୍ନାୟୁଗତ ସମସ୍ୟା ହୋଇଥିବାରୁ ଶୈଶବ ଅବସ୍ଥାରେ ଜଣେ ଶିଶୁର ମସ୍ତିଷ୍କ ସଠିକ୍ ଭାବରେ ବିକଶିତ ହୋଇନଥାଏ। ଜନ୍ମ ସମୟରେ ଏହି ରୋଗ ବାବଦରେ ଜଣାପଡ଼ିନଥାଏ। ଧୀରେ ଧୀରେ ପିଲାଟିର ଶାରୀରିକ ଅଭିବୃଦ୍ଧି ଘଟିଲେ ଏହି ରୋଗର ଲକ୍ଷଣ ଦେଖାଦେଇଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ ପ୍ରତି 100 ଜଣ ଶିଶୁଙ୍କ ମଧ୍ୟରେ ଜଣେ ଅଟିଜିମ୍ ରୋଗର ଶିକାର ହୋଇଥାନ୍ତି। ଅଟିଜିମ୍ ରୋଗର ଚିକିତ୍ସା କରାଇପାରିଲେ ଶିଶୁର ବ୍ୟବହାରରେ ଅନେକ ଉନ୍ନତି ପରିଲକ୍ଷିତ ହୋଇଥାଏ ଏବଂ ଶିଶୁର ସାମାଜିକ ଓ ଯୋଗାଯୋଗ ଦକ୍ଷତା ବୃଦ୍ଧି ପାଇଥାଏ। ପାଣିପାଗ। ଚଳିତ ଗ୍ରୀଷ୍ମ ଋତୁରେ ଗ୍ରୀଷ୍ମ ପ୍ରବାହ ସାମାନ୍ୟରୁ ଯଥେଷ୍ଟ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଆସନ୍ତାକାଲିଠାରୁ ଗ୍ରୀଷ୍ମ ପ୍ରବାହର ମାତ୍ରା ବୃଦ୍ଧି ପାଇବ। ଗ୍ରୀଷ୍ମ ପ୍ରବାହ ଆସନ୍ତା 20 ଦିନ ପର୍ଯ୍ୟନ୍ତ ଜାରି ରହିବ। ଅନ୍ୟପକ୍ଷରେ ଚଳିତ ମାସରୁ ଜୁନ୍ ମାସ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବା ସହ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଗରମ ଏବଂ ଗୁଳୁଗୁଳି ଅଧିକ ହେବ ବୋଲି ପାଣିପାଗ ବିଭାଗ କହିଛି। ସୂଚନା ଅନୁସାରେ ଏପ୍ରିଲ୍ ମାସରେ ରାଜ୍ୟରେ ହାରାହାରି 1-3 ଦିନ ଗ୍ରୀଷ୍ମ ପ୍ରବାହର ଅବଧି ରହୁଥିବା ବେଳେ ଚଳିତ ବର୍ଷ ଏପ୍ରିଲ୍ ମାସରେ 3-8 ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ ବୋଲି ପାଣିପାଗ ବିଭାଗ କହିଛି। ରାଜ୍ୟରେ ଆସନ୍ତା 6 ତାରିଖ ସୁଦ୍ଧା ତାପମାତ୍ରା 2-3 ଡିଗ୍ରୀ ବୃଦ୍ଧି ପାଇବ ଏବଂ ଅଧିକାଂଶ ସ୍ଥାନରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ରହିବ ବୋଲି ଅନୁମାନ କରାଯାଇଛି। ଆଜି ମଧ୍ୟାହ୍ନ ସୁଦ୍ଧା ବାରିପଦା ଓ ଝାରସୁଗୁଡ଼ାର ତାପମାତ୍ରା 40.4 ଡିଗ୍ରୀ ଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଓଡ଼ିଶାର 112 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି। ଭାରତର ନିର୍ବାଚନ କମିଶନ ଓଡ଼ିଶା ପାଇଁ ନିଯୁକ୍ତ ଦେଲେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ୍ ଓ ଅଙ୍ଗନବାଡ଼ିରେ ଆଜିଠାରୁ ସକାଳୁଆ ପାଠପଢ଼ା ଆରମ୍ଭ ଏବଂ ଶିଶୁଙ୍କର ମାନସିକ ଓ ସ୍ନାୟୁଗତ ସମସ୍ୟା ଅଟିଜିମ୍କୁ ନେଇ ଆଜି ପାଳିତ ହେଉଛି ବିଶ୍ୱ ଅଟିଜିମ୍ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।